ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସାମାଜିକ ସ୍ଥିରତା ଓ ଅର୍ଥନୈତିକ ବିକାଶ ଦିଗରେ ଅନ୍ତରାୟ ପାଲଟିଥିବା ନିଶାଦ୍ରବ୍ୟର ମୂଳୋତ୍ପାଟନ ପାଇଁ ସାମୂହିକ ଉଦ୍ୟମ ଲାଗି ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଦାନ ହେରଫେର ମାମଲାରେ 8 ଜଣଙ୍କୁ ଗିରଫ କଲା ଉତ୍ତରପ୍ରଦେଶ ପୁଲିସ। ଦ୍ୱିତୀୟ ପାକ୍ସ ସିଲିକା ଶିଖର ସମ୍ମିଳନୀରେ 34 ଦେଶ ସହ କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତିବିଦ୍ୟା ପ୍ରସ୍ତାବରେ ସ୍ୱାକ୍ଷର କଲା ଭାରତ। ଶ୍ରଦ୍ଧାର ସହ ଆଜି ଦେଶବ୍ୟାପୀ ପାଳନ କରାଯାଉଛି ଆସୁରା ଏ ମହରମ। ଭେଞ୍ଜୁଆଲାରେ ସଂଗଠିତ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 235କୁ ବୃଦ୍ଧି। ଏବଂ ଭାରତ ଆୟାର୍ଲାଣ୍ଡ ମଧ୍ୟରେ ଆଜି ଅନୁଷ୍ଠିତ ହେବ ଚଳିତ ସିରିଜ୍ର ପ୍ରଥମ ଆନ୍ତର୍ଜାତିକ T20 ମ୍ୟାଚ୍। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନିଶାଦ୍ରବ୍ୟ ମୂଳୋତ୍ପାଟନ ଦିଗରେ ସାମୂହିକ ଉଦ୍ୟମ ଲାଗି ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ନିଶାଦ୍ରବ୍ୟର ବ୍ୟବହାର ଜାତୀୟ ସୁରକ୍ଷା, ସାମାଜିକ ସ୍ଥିରତା ଏବଂ ଅର୍ଥନୈତିକ ବିକାଶ ଦିଗରେ ଅନ୍ତରାୟ ପାଲଟିଥିବା ବେଳେ ଦେଶ ଏବଂ ଯୁବପିଢ଼ିର ଭବିଷ୍ୟତ ପ୍ରତି ବିପଦ ସୃଷ୍ଟି କରୁଛି। ଶ୍ରୀ ଶାହା ଧାର୍ମିକ ନେତା, ଯୁବପିଢ଼ି ଏବଂ ମା'ମାନଙ୍କୁ ଏ ଦିଗରେ ସାମୂହିକ ଉଦ୍ୟମ କରିବା ଲାଗି କହିଛନ୍ତି। ଆଜି ନୂଆଦିଲ୍ଲୀରେ ନାର୍କୋ ସମନ୍ୱୟ କେନ୍ଦ୍ରର 10ମ ଶୀର୍ଷ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି,
पहला स्तंभ है एनफोर्समेंट इंटेलिजेंस और ऑपरेशंस। इसका उद्देश्य पूरे नेटवर्क पर लक्षित इंटेलिजेंस लीड कार्रवाई करें और उनके नेटवर्क को नष्ट कर दें। दूसरा है प्रीकर्सर्स एवं सिंथेटिक ड्रग कंट्रोल। उत्पादन स्तर पर ही हमने नशे को रोकने की रणनीति अपनानी पड़ेगी और कैपेसिटी बिल्डिंग, कोऑर्डिनेशन और मॉनिटरिंग जो तंत्र को सक्षम बनाने के लिए और आधुनिक बनाने के लिए ये चौथे स्तंभ की रचना की गई है।
ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଦାନ ହେରଫେର ମାମଲାରେ 8 ଜଣଙ୍କ ବିରୋଧରେ ଦାଏର ହୋଇଥିବା ପ୍ରଥମ ଏତଲାକୁ ଭିତ୍ତି କରି ଉତ୍ତରପ୍ରଦେଶ ପୁଲିସ୍ ସେମାନଙ୍କୁ ଗିରଫ କରିଛି। ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ଦ୍ୱାରା ସୁପାରିଶ ପରେ ଶ୍ରୀରାମ ଜନ୍ମଭୂମି ଥାନାରେ ଏତଲା ଦାଏର କରାଯାଇଛି। ଟ୍ରଷ୍ଟର ସଦସ୍ୟ କୃଷ୍ଣ ମୋହନ ଏତଲା ଦାଏର କରିଛନ୍ତି। ଏଥିରେ ଅବିନାଶ ଶୁକ୍ଳା, ଅନୁକଳ୍ପ ମିଶ୍ର, ଲବକୁଶ ମିଶ୍ର, ମନୀଷ କୁମାର ଯାଦବ, କରୁଣେଶ ପାଣ୍ଡେ, ରାମଶଙ୍କର ମିଶ୍ର, ସୁବାସ ଶ୍ରୀବାସ୍ତବ ଏବଂ ଶ୍ରୀରାମ ଶଙ୍କର ଯାଦବଙ୍କ ନାମ ରହିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ଅନୁଯାୟୀ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳର ଅଧ୍ୟକ୍ଷ ଭାବେ ଲକ୍ଷ୍ନୌ ଉପଖଣ୍ଡ ସଚିବ ବିଜୟ ବିଶ୍ୱାସ ପନ୍ତଙ୍କ ପ୍ରାଥମିକ ରିପୋର୍ଟ ଆଧାରରେ ଗତକାଲି ଏତଲା ପଞ୍ଜିକୃତ କରାଯାଇଛି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ଟ୍ରଷ୍ଟକୁ ଆସୁଥିବା ଦାନ ହେରଫେର ନେଇ ଅଭିଯୋଗ ହେବା ପରେ ଏହାର ତଦନ୍ତ ପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ଗଠନ କରାଯାଇଥିଲା। ଆମେରିକାରେ ଅନୁଷ୍ଠିତ ଦ୍ୱିତୀୟ ପାକ୍ସ ସିଲିକା ଶିଖର ସମ୍ମିଳନୀରେ ଭାରତ ଅନ୍ୟ 34 ଦେଶ ସହ ମିଳିତ ଭାବେ କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତିବିଦ୍ୟାକୁ ସଶକ୍ତ କରିବା ଲାଗି ଏକ ପ୍ରସ୍ତାବରେ ସ୍ୱାକ୍ଷର କରିଛି। ଆମେରିକା ଦ୍ୱାରା ଏହି ପଦକ୍ଷେପର ନେତୃତ୍ୱ ନିଆଯାଇଛି। ୱାଶିଂଟନ୍ଠାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଆମେରିକାର ଅର୍ଥନୈତିକ ବ୍ୟାପାର ବିଦେଶ ମନ୍ତ୍ରୀ ଜାକବ୍ ହେଲବର୍ଗ କହିଛନ୍ତି, ସମ୍ମିଳନୀରେ ଯୋଗଦେଇ ଆମେରିକାର ଏଆଇ ପଦକ୍ଷେପକୁ ସମର୍ଥନ କରୁଥିବା ଦେଶଗୁଡ଼ିକ ବିକାଶ ଏବଂ ନବସୃଜନକୁ ସମର୍ଥନ କରିଛନ୍ତି। ଏହି ଶିଖର ସମ୍ମିଳନୀରେ ଭାରତ ପକ୍ଷରୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସଚିବ ଏସ୍ କୃଷ୍ଣନ୍ ଏବଂ ଭାରତୀୟ ଉଦ୍ୟୋଗ ଜଗତର ପ୍ରତିନିଧିମାନେ ପ୍ରତିନିଧିତ୍ୱ କରିଛନ୍ତି। ସମ୍ମିଳନୀରେ ସେମିକଣ୍ଡକ୍ଟର, କୃତ୍ରିମ ବୁଦ୍ଧିମତା ଏବଂ ପ୍ରଯୁକ୍ତିବିଦ୍ୟା ଯୋଗାଣ ଶୃଙ୍ଖଳ ଉପରେ ଆଲୋଚନା କରାଯାଇଛି। ପାକ୍ସ ସିଲିକା ପଦକ୍ଷେପକୁ ଆର୍ଜେଣ୍ଟିନା, ଚିଲି, କୋଷ୍ଟାରିକା, ଜର୍ମାନୀ, ଗ୍ରୀସ୍, କାଜାଖସ୍ତାନ, ନେଦରଲ୍ୟାଣ୍ଡସ୍, ପାନାମା ଏବଂ ୟୁରୋପୀୟ ସଂଘ ସମର୍ଥନ କରିଛନ୍ତି। ଗତ ଫେବୃୟାରୀ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀରେ ଭାରତ ଏହି ପଦକ୍ଷେପରେ ସାମିଲ ହୋଇଥିଲା। ନବୀକରଣୀୟ ଶକ୍ତି କ୍ଷେତ୍ରରେ ଭାରତ ବିଶ୍ୱ ନେତା ଭାବେ ଉଭା ହୋଇଛି ବୋଲି ଜର୍ମାନ ରାଷ୍ଟ୍ରଦୂତ ଫିଲିପ୍ ଏକରମାନ୍ କହିଛନ୍ତି। ଏକ ସମ୍ବାଦ ସଂସ୍ଥା ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି, ଭାରତ ଏବଂ ଜର୍ମାନ ମଧ୍ୟରେ ନିରନ୍ତର ବିକାଶ ସମ୍ବନ୍ଧିତ ସହଯୋଗ ଆଗାମୀ ଦିନରେ ବାଣିଜ୍ୟ, ରାଜନୈତିକ ଏବଂ ରଣନୈତିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବ। ଆଜି ଦେଶବ୍ୟାପୀ ଆସୁରାଏ ମହରମ ଶ୍ରଦ୍ଧାର ସହ ପାଳନ କରାଯାଉଛି। ଏହି ଦିନଟି ପ୍ରଫେଟ୍ ମହମ୍ମଦଙ୍କ ନାତି ହଜରତ ଇମାମ ହୁସେନ ଓ ତାଙ୍କ ସାଥୀମାନେ ସତ୍ୟ, ଧର୍ମ ଏବଂ ନ୍ୟାୟକୁ ବଜାୟ ରଖିବା ଲାଗି ନିଜ ଜୀବନ ଉତ୍ସର୍ଗ କରିଥିବା ଘଟଣାକୁ ସ୍ମରଣ କରାଇଥାଏ। ଏହି ଅବସରରେ ବିଭିନ୍ନ ସ୍ଥାନରେ ତାଜିଆ ଶୋଭାଯାତ୍ରା ଅନୁଷ୍ଠିତ ହେଉଛି। ଦିଲ୍ଲୀର ଜମା ମସ୍ଜିଦ୍, ନିଜାମୁଦ୍ଦିନ, ଓଖଲା ଏବଂ ମୋହରଲି ସହିତ ବିଭିନ୍ନ ସ୍ଥାନରୁ ଶୋଭାଯାତ୍ରା ବାହାରିଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ଶହୀଦମାନଙ୍କ ବଳିଦାନକୁ ସ୍ମରଣ ପୂର୍ବକ ମଜଲିସ୍ ଓ ଧାର୍ମିକ ସଭା ଆୟୋଜନ କରାଯାଉଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ମହରମ ଅବସରରେ ହଜରତ ଇମାମ ହୁସେନଙ୍କ ସର୍ବୋଚ୍ଚ ବଳିଦାନକୁ ସତ୍ୟ ଏବଂ ନ୍ୟାୟର ପ୍ରତୀକ ଭାବେ ବର୍ଣ୍ଣନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି କହିଛନ୍ତି, ଏହି ଦିବସ ସମାଜରେ ଲୋକମାନଙ୍କ ମଧ୍ୟରେ ଶାନ୍ତି ଓ ପାରସ୍ପରିକ ସମ୍ମାନ ଦୃଢ଼ କରିବା ଦିଗରେ ପ୍ରେରଣା ଯୋଗାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ହଜରତ ଇମାମ ହୁସେନଙ୍କ କର୍ତ୍ତବ୍ୟନିଷ୍ଠା ସମାଜରେ ସତ୍ୟ ଏବଂ ନ୍ୟାୟପୂର୍ଣ୍ଣ ଦିଗରେ ଜୀବନ ଅତିବାହିତ କରିବା ଲାଗି ପ୍ରେରଣା ଯୋଗାଇଛି ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 135ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00ରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କୁ ସାହିତ୍ୟ ଜଗତର ଏକ ଉଜ୍ଜଳ ତାରକା ଭାବେ ବର୍ଣ୍ଣନା କରି ତାଙ୍କ ଲେଖା ମାଧ୍ୟମରେ ଦେଶପ୍ରେମ ଏବଂ ସାଂସ୍କୃତିକ ଗୌରବ ପ୍ରତିପାଦିତ ହୋଇଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତର 150ତମ ବାର୍ଷିକୀ ପାଳନ କରୁଛି। ଏହା ମାଧ୍ୟମରେ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନକୁ ପ୍ରେରଣାର ସ୍ରୋତ ଯୋଗାଇଥିଲେ ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜର୍ଷି ଛତ୍ରପତି ସାହୁଜୀ ମହାରାଜଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ରାଜର୍ଷି ଛତ୍ରପତି ସାହୁଜୀ ମହାରାଜ ନିଜ ଜୀବନ ଅବହେଳିତ ଓ ପଛୁଆ ବର୍ଗର ଲୋକମାନଙ୍କ ଉତ୍ଥାନ ଲାଗି ଉତ୍ସର୍ଗ କରିଥିଲେ। ସାଂଘାଇ ସହଯୋଗ ସଂଗଠନ ମହିଳା ଫୋରମରେ ଭାରତ ମହିଳା କୈନ୍ଦ୍ରିକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିଛି। କିର୍ଗିଜ୍ସ୍ତାନ ବିସ୍କେକ୍ଠାରେ ଅନୁଷ୍ଠିତ ସମ୍ମିଳନୀକୁ ଆଭାସୀ ଜରିଆରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି, ମହିଳାମାନେ କେବଳ ବିକାଶର ଲାଭାର୍ଥୀ ନୁହନ୍ତି, ବରଂ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଶକ୍ତିଶାଳୀ ପ୍ରେରକ ଅଟନ୍ତି। ଅର୍ଥନୈତିକ ବିକାଶରେ ମହିଳାମାନଙ୍କ ଭୂମିକା ସମ୍ପର୍କରେ ମନ୍ତ୍ରୀ ଶ୍ରୀମତୀ ଦେବୀ କହିଛନ୍ତି, ଦେଶର 10 କୋଟିରୁ ଅଧିକ ମହିଳା 90 ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିଛନ୍ତି ଏବଂ ସେମାନଙ୍କ ମଧ୍ୟରେ 3 କୋଟିରୁ ଅଧିକ ଲକ୍ଷପତି ଦିଦି ପାଲଟିଛନ୍ତି। ମିଶନ ଶକ୍ତି ଏବଂ ପୋଷଣ ଅଭିଯାନ ଭଳି ଯୋଜନାଗୁଡ଼ିକ ମହିଳାଙ୍କ ନିରାପତ୍ତା, ଯତ୍ନ ଏବଂ ଅର୍ଥନୈତିକ ଯୋଗଦାନକୁ ଆହୁରି ସୁଦୃଢ଼ କରିଛି ବୋଲି ସେ କହିଛନ୍ତି। ଭେନେଜୁଏଲାରେ ସଂଗଠିତ 2 ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 235କୁ ବୃଦ୍ଧି ପାଇଛି। 1500ରୁ ଅଧିକ ଲୋକ ଏଥିରେ ଆହତ ହୋଇଥିବା କୁହାଯାଇଛି। ଉଦ୍ଧାରକାରୀ ଦଳ ପକ୍ଷରୁ ଭଙ୍ଗାରୁଜା ଅଂଶ ମଧ୍ୟରେ ସନ୍ଧାନ କାର୍ଯ୍ୟ ଜାରି ରହିଛି। କାର୍କାସ୍ ଏବଂ ଲାଗୁଏରା ଅଞ୍ଚଳରେ ଭଙ୍ଗାରୁଜା ଅଂଶ ମଧ୍ୟରେ ଦବି ରହିଥିବା ଲୋକମାନଙ୍କ ଡାକ ଶୁଣାଯାଉଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତକାଲି 7.2 ଏବଂ 7.5 ସାନ୍ଦ୍ରତା ବିଶିଷ୍ଟ 2 ଭୂମିକମ୍ପ ଅତି କମ୍ ସମୟ ବ୍ୟବଧାନରେ ଘଟିବା ଫଳରେ ଭେନେଜୁଏଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପୁରୁଷ କ୍ରିକେଟ୍ରେ ଆଜି ପ୍ରଥମ ଆନ୍ତର୍ଜାତିକ T20 ମ୍ୟାଚ୍ ବେଲଫାଷ୍ଟରେ ଭାରତ ଏବଂ ଆୟୋଜକ ଆୟାର୍ଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ। ଭାରତୀୟ ସମୟ ସନ୍ଧ୍ୟା 6:00ରେ ମ୍ୟାଚ୍ ଆରମ୍ଭ ହେବ। ଅଧିନାୟକ ଶ୍ରେୟସ୍ ଆୟାରଙ୍କ ନେତୃତ୍ୱରେ ଗଠିତ ଭାରତୀୟ ଦଳରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସାମିଲ କରାଯାଇଛି। ଏହି ସିରିଜ୍ର ଦ୍ୱିତୀୟ ତଥା ଅନ୍ତିମ T20 ମ୍ୟାଚ୍ ଆସନ୍ତା ରବିବାର ଦିନ ଅନୁଷ୍ଠିତ ହେବ। ଏଫ୍ଆଇଏଚ୍ ପ୍ରୋ ଲିଗ୍ ପୁରୁଷ ହକିରେ ଆଜି ସନ୍ଧ୍ୟାରେ ଲଣ୍ଡନର ଲି ଭ୍ୟାଲି ହକି ଏବଂ ଟେନିସ୍ କେନ୍ଦ୍ରରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 10:20ରେ ମ୍ୟାଚ୍ ଆରମ୍ଭ ହେବ। ପୂର୍ବରୁ ଚଳିତ ସପ୍ତାହରେ ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ରେ ଭାରତ 4-3 ଗୋଲ୍ରେ ପାକିସ୍ତାନକୁ ପରାସ୍ତ କରିଥିଲା। ଫିଫା ବିଶ୍ୱକପ୍ରେ ଗ୍ରୁପ୍ ଡି ମ୍ୟାଚ୍ରେ ଆଜି ସକାଳେ ଅଷ୍ଟ୍ରେଲିଆ ଓ ପାରାଗୁଏ ମଧ୍ୟରେ ବିନା ଗୋଲ୍ରେ ମ୍ୟାଚ୍ ଶେଷ ହୋଇଥିଲେ ମଧ୍ୟ ଅଷ୍ଟ୍ରେଲିଆ ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଗ୍ରୁପ୍ ଡିର ଅନ୍ୟ ଏକ ମ୍ୟାଚ୍ରେ ତୁର୍କୀ 3-2 ଗୋଲ୍ରେ ଆମେରିକାକୁ ପରାସ୍ତ କରିଛି। ସେହିପରି ନେଦରଲ୍ୟାଣ୍ଡସ୍ 3-1 ଗୋଲ୍ରେ ଟ୍ୟୁନିସିଆକୁ ପରାସ୍ତ କରିଥିବା ବେଳେ ଜାପାନ ଓ ସ୍ୱିଡେନ୍ ମଧ୍ୟରେ ମ୍ୟାଚ୍ 1-1 ଗୋଲ୍ରେ ଅମୀମାଂସିତ ରହିଛି। ପରବର୍ତ୍ତୀ ମ୍ୟାଚ୍ ଜାପାନ ଏବଂ ବ୍ରାଜିଲ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବାବେଳେ ଆଜି ସକାଳେ ଅନୁଷ୍ଠିତ ଏକ ମ୍ୟାଚ୍ରେ ଇକ୍ୱେଡର 2-1 ଗୋଲ୍ରେ ଜର୍ମାନକୁ ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ, ସାମାଜିକ ସ୍ଥିରତା ଓ ଅର୍ଥନୈତିକ ବିକାଶ ଦିଗରେ ଅନ୍ତରାୟ ପାଲଟିଥିବା ନିଶାଦ୍ରବ୍ୟର ମୂଳୋତ୍ପାଟନ ପାଇଁ ସାମୂହିକ ଉଦ୍ୟମ ଲାଗି ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଦାନ ହେରଫେର ମାମଲାରେ 8 ଜଣଙ୍କୁ ଗିରଫ କଲା ଉତ୍ତରପ୍ରଦେଶ ପୁଲିସ୍। ଦ୍ୱିତୀୟ ପାକ୍ସ ସିଲିକା ଶିଖର ସମ୍ମିଳନୀରେ 34 ଦେଶ ସହ କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତିବିଦ୍ୟା ପ୍ରସ୍ତାବରେ ସ୍ୱାକ୍ଷର କଲା ଭାରତ। ଶ୍ରଦ୍ଧାର ସହ ଆଜି ଦେଶବ୍ୟାପୀ ପାଳନ କରାଯାଉଛି ଆଶୁରା ଏ ମହରମ୍। ଭେଞ୍ଜୁଆଲାରେ ସଂଗଠିତ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 235କୁ ବୃଦ୍ଧି ଏବଂ ଭାରତ ଆୟାର୍ଲାଣ୍ଡ ମଧ୍ୟରେ ଆଜି ଅନୁଷ୍ଠିତ ହେବ ଚଳିତ ସିରିଜ୍ର ପ୍ରଥମ ଆନ୍ତର୍ଜାତିକ ଟି20 ମ୍ୟାଚ୍ ସମ୍ବାଦ ଶେଷ ହେଲା।